ଆକାଶବାଣୀ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଆଜିଠାରୁ ତିନିଦିନିଆ ଫିଜି, ନ୍ୟୁଜିଲାଣ୍ଡ ଏବଂ ତିମୋର ଲିସ୍ତେ ଦେଶ ଗସ୍ତ। ହିମାଚଳ ପ୍ରଦେଶର ବର୍ଷା ପ୍ରଭାବିତ ଅଞ୍ଚଳରେ ନିଖୋଜ ଥିବା ଲୋକଙ୍କୁ ଉଦ୍ଧାର କରିବା ଲାଗି ତଲାସୀ ଅଭିଯାନ ଜାରି। ଉତ୍ତରପ୍ରଦେଶରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ। ବାଂଲାଦେଶରେ ସଂରକ୍ଷଣ ବିରୋଧୀ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ। ଏବଂ ଭାରତ ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଆଜି କଲମ୍ବୋଠାରେ ହେବ ଅନୁଷ୍ଠିତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନିଦିନିଆ ଫିଜି, ନ୍ୟୁଜିଲାଣ୍ଡ ଏବଂ ତିମୋର ଲିସ୍ତେ ଦେଶ ଗସ୍ତରେ ଯିବେ। ଗସ୍ତର ପ୍ରଥମ ପର୍ଯ୍ୟାୟରେ ବିଳମ୍ବିତ ରାତିରେ ଦିଲ୍ଲୀରୁ ବାହାରି ଫିଜିଓନାଡ଼ି ଅଭିମୁଖେ ଯାତ୍ରା କରିବେ। ଫିଜିର ରାଜଧାନୀ ସୁବାଠାରେ ରାଷ୍ଟ୍ରପତି ସେଠାକାର ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଆଲୋଚନା କରିବେ। ଫିଜି ସଂସଦକୁ ରାଷ୍ଟ୍ରପତି ସମ୍ବୋଧନ କରିବା ସହ ଏକ ଭାବ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ସେଠାରୁ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ୱେଲିଂଟନ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଶିକ୍ଷା ସମ୍ମିଳନୀରେ ଯୋଗଦେବା ସହ ନ୍ୟୁଜିଲାଣ୍ଡର ପ୍ରମୁଖ ନେତୃମଣ୍ଡଳୀଙ୍କ ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କ ନେଇ ଆଲୋଚନା କରିବେ। ଅକ୍ଲାଣ୍ଡଠାରେ ପ୍ରବାସୀ ଭାରତୀୟଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଗସ୍ତର ଶେଷ ପର୍ଯ୍ୟାୟରେ ରାଷ୍ଟ୍ରପତି ତିମୋର ଲିସ୍ତେର ରାଜଧାନୀ ଦିଲ୍ଲୀଠାରେ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତିଙ୍କ ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ଭାରତର ପ୍ରାଚ୍ୟ ନୀତି ଏବଂ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରଗୁଡ଼ିକ ସହ ସମ୍ପର୍କକୁ ସୁଦୃଢ଼ କରିବା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଚଣ୍ଡୀଗଡ଼ଠାରେ ଅପରାଧିକ ନ୍ୟାୟର କାର୍ଯ୍ୟକାରିତାକୁ ନେଇ ଇ ପ୍ରମାଣପତ୍ର, ନ୍ୟାୟ ସେତୁ, ନ୍ୟାୟ ଶ୍ରୁତି ଓ ଇ ସମନ ବ୍ୟବସ୍ଥାର ଉଦ୍ଘାଟନ କରିବେ। ଏହାଛଡ଼ା ମଣିମାଜରାଠାରେ ସ୍କାର୍ଟ ସିଟି ମିଶନ ଜରିଆରେ 24 ଘଣ୍ଟିଆ ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ହିମାଚଳ ପ୍ରଦେଶର ସିମ୍ଲା, ମଣ୍ଡି ଓ କୁଲୁ ଜିଲ୍ଲାରେ ବାଦଲଫଟା ବର୍ଷା ଦ୍ୱାରା ପ୍ରଭାବିତ ଅଞ୍ଚଳରେ ନିଖୋଜ ଥିବା ଲୋକଙ୍କୁ ଉଦ୍ଧାର କରିବା ଲାଗି ତଲାସୀ ଅଭିଯାନ ଜାରି ରହିଛି। ଗତ 4 ଦିନ ଧରି ଏହି ପ୍ରାକୃତିକ ବିତ୍ପାତ ଫଳରେ 44 ଜଣ ବ୍ୟକ୍ତି ଅଦ୍ୟାବଧି ନିଖୋଜ ଥିବା ଜଣାପଡ଼ିଛି। ସିମ୍ଲା ଜିଲ୍ଲାର ସମେଜ ଅଞ୍ଚଳର 36 ଜଣ ଲୋକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ଲାଗି ଏନ୍ଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍ ଦଳ ପକ୍ଷରୁ ଉଦ୍ୟମ ଜାରି ରହିଛି। ସିମ୍ଲା ଜିଲ୍ଲାର ଡେପୁଟି କମିଶନର ଅନୁପମ କାଶ୍ୟପ ଏହି ତଲାସୀ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଆବଶ୍ୟକ ପଡ଼ିଲେ ଅଧିକ ତଲାସୀ ଦଳ ମୁତୟନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କ୍ଷତିଗ୍ରସ୍ତ ଅଞ୍ଚଳରେ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଡର୍ଚ୍ଚା ସିଙ୍କୁଲା ରାସ୍ତା ବର୍ଷା ଫଳରେ ଗତକାଲି ବିଳମ୍ବିତ ରାତିରେ ଧୋଇଯିବା ସହ 2ଟି ପୋଲ ମଧ୍ୟ ନଷ୍ଟ ହୋଇଛି, ଫଳରେ ଏହି ରାସ୍ତା ଦେଇ ଯାତାୟାତକୁ ନିଷିଦ୍ଧ କରାଯାଇଛି ବୋଲି ସୀମା ସଡ଼କ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ପଶ୍ଚିମବଙ୍ଗର ସୁନ୍ଦରବନ ଅବବାହିକାରେ ପ୍ରବାହିତ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଥିବାରୁ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗଙ୍ଗାସାଗର, ମୌସୁମୀ ଦ୍ୱୀପ, ଗୋବର୍ଦ୍ଧନପୁର ପଥର ପ୍ରତିମା ଏବଂ ଘୋର୍ମାରା ଅଞ୍ଚଳ ବନ୍ୟା ପ୍ଲାବିତ ହେବା ଫଳରେ ସେଠାକାର ନଦୀବନ୍ଧଗୁଡ଼ିକରେ ଅସ୍ଥାୟୀ ଘାଇ ସୃଷ୍ଟି ହୋଇଛି। ତେବେ ଆହୁରି ବର୍ଷାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଏହିସବୁ ଅଞ୍ଚଳ ପାଇଁ ସତର୍କ ସୂଚନା ଜାରି କରିଛି। ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାର ଆଗ୍ରା ଲକ୍ଷ୍ନୌ ଏକ୍ସପ୍ରେସ୍ ୱେରେ ଏକ ଯାତ୍ରୀବାହୀ ବସ୍ ତଳକୁ ଖସିପଡ଼ିବା ଫଳରେ 7 ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ 35 ଜଣ ଗୁରୁତର ଆହତ ହୋଇଛନ୍ତି। ଯାତ୍ରୀବାହୀ ବସ୍ଟି ଏକ କାର୍ ସହ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଥିଲା। ଇଟାୱାର ଏସ୍ଏସ୍ପି ଆକାଶବାଣୀକୁ କହିଛନ୍ତି ରାୟବରେଲିରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏହି ବସ୍ଟି ଭାରସାମ୍ୟ ହରାଇ କାର୍କୁ ଧକ୍କା ଦେଇ ଏକ୍ସପ୍ରେସ୍ ୱେ ତଳକୁ ଖସିପଡ଼ିଥିଲା। ମଧ୍ୟପ୍ରଦେଶ ସାଗର ଜିଲ୍ଲାରେ ଏକ ମନ୍ଦିରର କାନ୍ଥ ଭୁଶୁଡ଼ି ପଡ଼ିବାରୁ 9 ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି, ବହୁ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଶାହପୁରର ହରଦୋଲ ବାବା ମନ୍ଦିରରେ ଏକ ଧାର୍ମିକ ସମାବେଶ ଚାଲିଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜିଲ୍ଲାପାଳ ଦୀପକ ଆର୍ଯ୍ୟ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଆହତ ଲୋକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ଆବର୍ଜନା ହଟାଇ ଦିଆଯାଇଛି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତ ଶିଶୁଙ୍କ ପରିବାର ଲାଗି 4 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଭୂସ୍କଳନରେ ଉଦ୍ଧାର ପାଇଥିବା ଶିଶୁଙ୍କୁ ଘଟଣା ସମ୍ପର୍କରେ କୌଣସି ପ୍ରଶ୍ନ ନ ପଚାରିବାକୁ କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଅନୁରୋଧ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ କହିଛନ୍ତି ବାରମ୍ଭାର ଶିଶୁଙ୍କ ସହ ଭୂସ୍କଳନ ଘଟଣା ନେଇ ଆଲୋଚନା କରିବା ଦ୍ୱାରା ସେମାନଙ୍କ ଉପରେ ମାନସିକ ଚାପ ପଡ଼ିବ। ଭୂସ୍କଳନ ଘଟଣା, ପାରିବାରିକ ସ୍ଥିତି, ବନ୍ଧୁବାନ୍ଧବ ଏବଂ ପାଠପଢ଼ା ନେଇ ପିଲାମାନଙ୍କ ସହ କୌଣସି ପ୍ରକାର ଆଲୋଚନାରୁ ନିବୃତ୍ତ ରହିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଗଣମାଧ୍ୟମକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ବହୁ ଶିଶୁ ଏହି ଭୂସ୍କଳନରେ ସେମାନଙ୍କର ଆତ୍ମୀୟସ୍ୱଜନଙ୍କୁ ହରାଇଥିବା ଜାଣିନାହାନ୍ତି। ସେ ବିଷୟ ନେଇ ତାଙ୍କ ସହ ଆଲୋଚନା କଲେ ସେମାନଙ୍କର ମାନସିକ ସ୍ଥିତି ଅଧିକ ଖରାପ ହେବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ବାଂଲାଦେଶର ପ୍ରତିବାଦକାରୀମାନେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ ଅଛନ୍ତି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ କଥାବାର୍ତ୍ତା ପ୍ରସ୍ତାବକୁ ସେମାନେ ଅଗ୍ରାହ୍ୟ କରିଛନ୍ତି। ଚାକିରି କ୍ଷେତ୍ରରେ ସଂରକ୍ଷଣ ସଂକ୍ରାନ୍ତ ନିଷ୍ପତ୍ତି ପ୍ରତିବାଦରେ ଢାକାର ସେଣ୍ଟ୍ରାଲ୍ ଶହୀଦ୍ ମିନାର୍ଠାରେ ଏକ ବିରାଟ ରାଲି କରାଯାଇଥିଲା। ଏହାର ନେତୃତ୍ୱ ନେଉଥିବା ନହିଦ ଇସ୍ଲାମ, ସର୍ଗିସ୍ ଆଲାମ ଏବଂ ଆନ୍ଦୋଳନର ଅନ୍ୟ ସଂଯୋଜକମାନେ ଆଜିଠାରୁ ଅସହଯୋଗ ଆନ୍ଦୋଳନ କରିବେ ବୋଲି ଧମକ ଦେଇଛନ୍ତି। ସେମାନଙ୍କ ଦାବି ହେଉଛି ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପ୍ରତିବାଦକାରୀ ଛାତ୍ରଛାତ୍ରୀଙ୍କୁ ଡାକି ଗଣଭବନଠାରେ ଏହି ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିବାକୁ ଦାବି କରିଛନ୍ତି। ବାଂଲାଦେଶର ଗୃହମନ୍ତ୍ରୀ ଅସଦୁଜା ମମ୍ ଖାନ୍ ଗତକାଲି ଆଇନ ସୁରକ୍ଷା ସଂସ୍ଥାର ପ୍ରମୁଖ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଡାକିଥିଲେ। ଏହାପରେ ସେ ଗଣମାଧ୍ୟମକୁ କହିଛନ୍ତି ଛାତ୍ରଛାତ୍ରୀମାନଙ୍କର ଆନ୍ଦୋଳନ ସଂକ୍ରାନ୍ତ ବିଷୟକୁ ପୁନର୍ବିଚାର କରାଯିବ। ପ୍ରତିବାଦକାରୀ ଆନ୍ଦୋଳନରୁ ନିବୃତ୍ତ ରହି ନିଜ ଘରକୁ ଫେରିଯିବାକୁ ସେ ଅନୁରୋଧ କରିଛନ୍ତି। ଢାକାରେ ବଳବତ୍ତର ରହିଥିବା କର୍ଫ୍ୟୁକୁ ସକାଳ 6ଟାରୁ ରାତି 9ଟା ପର୍ଯ୍ୟନ୍ତ କୋହଳ କରାଯାଇଛି। ଗଣ୍ଡଗୋଳରେ ଅଂଶଗ୍ରହଣ କରି ଅଟକ ରହିଥିବା ଛାତ୍ରଛାତ୍ରୀଙ୍କୁ ଖଲାସ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ରେଲ୍ ଷ୍ଟେସନ୍ଠାରେ ଅଟକି ରହିଥିବା କୋର୍ବା ବିଶାଖାପାଟଣା ଏକ୍ସପ୍ରେସ୍ ଟ୍ରେନ୍ରେ ଆଜି ସକାଳେ ନିଆଁ ଲାଗିଯାଇଥିଲା। 4 ନମ୍ଘର ପ୍ଲାଟଫର୍ମରେ ଅଟକି ରହିଥିବା ଏହି ଟ୍ରେନ୍ଟିରେ ହଠାତ୍ ନିଆଁ ଲାଗିବାରୁ ରେଳବାଇ କର୍ମଚାରୀ ତୁରନ୍ତ ଯାତ୍ରୀମାନଙ୍କୁ ଓହ୍ଲାଇଯିବାକୁ ସତର୍କ କରିଥିଲେ। ନିଆଁଲିବାଳି ଦଳ ଘଟଣାସ୍ଥଳରେ ପହଞ୍ଚ ଏହାକୁ ଆୟତ୍ତ କରିଥିଲେ। ନିଆଁର ପ୍ରଭାବରେ ଶୀତତାପ ନିୟନ୍ତ୍ରିତ ବଗି B2, B7 ଏବଂ M1 ନଷ୍ଟ ହୋଇଯାଇଛି। ଧୂଆଁର ପ୍ରଭାବରେ ସମଗ୍ର ଷ୍ଟେସନ୍ ଅଞ୍ଚଳ ଆଚ୍ଛାଦିତ ହୋଇଯାଇଥିଲା। ରେଳବାଇ କର୍ମଚାରୀମାନଙ୍କର ତ୍ୱରିତ ପଦକ୍ଷେପ ହେତୁ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ବ୍ରିଟେନ୍ର ଉତ୍ତର ପଶ୍ଚିମରେ 3 ଜଣ ଯୁବତୀଙ୍କର ହତ୍ୟା ଘଟଣାକୁ ନେଇ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ଉଗ୍ର ଦକ୍ଷିଣପନ୍ଥୀ ବିକ୍ଷୋଭକାରୀଙ୍କ ସହ ସୁରକ୍ଷା ସଂସ୍ଥା କର୍ମୀଙ୍କର ସଂଘର୍ଷ ଘଟିଥିଲା। ଏଥିରେ କେତେକ ପୁଲିସ୍ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଦକ୍ଷିଣ ବନ୍ଦର ସହରରେ ଗତ ସୋମବାର ଦିନ ହୋଇଥିବା ଛୁରାଘାତରେ 3 ଜଣ ଯୁବତୀଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଜଣେ ମୁସଲମାନ ଜଡ଼ିତ ଥିବା ନେଇ ସାମାଜିକ ଗଣମାଧ୍ୟମରେ ପ୍ରଚାର ପରିପ୍ରେକ୍ଷୀରେ ଏହି ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ଲିଭରପୁଲ, ବ୍ରିଷ୍ଟଲ, ହଲ୍, ବେଲ୍ଫାଷ୍ଟ ଆଦି ଅଞ୍ଚଳରେ ହିଂସାତ୍ମକ ଘଟଣା ଘଟିଥିବା ଜଣାପଡ଼ିଛି। ପିଲାଙ୍କର ଏକ ନୃତ୍ୟ କ୍ଲବ୍ରେ ଛୁରାଘାତ ଘଟଣାରେ 3 ଜଣ ଯୁବତୀଙ୍କ ମୃତ୍ୟୁ ହେବା ସହ ବହୁ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ କେତେଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଇଛି। ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେରିକା ଏବଂ ଇଂଲଣ୍ଡ ସେମାନଙ୍କର ନାଗରିକଙ୍କୁ ତୁରନ୍ତ ଲେବାନନ୍ ଛାଡ଼ିବାକୁ ପରାମର୍ଶ ଦେଇଛନ୍ତି। ଲେବାନନ୍ ସ୍ଥିତ ଆମେରିକା ଦୂତାବାସ କହିଛି ମଧ୍ୟପ୍ରାଚ୍ୟରୁ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଥିବା ନାଗରିକଙ୍କ ପାଇଁ ବିମାନର ବ୍ୟବସ୍ଥା କରାଯାଇଛି। ଇତିମଧ୍ୟରେ ସ୍ୱିଡେନ୍ ସେଠାରେ ଥିବା ଦୂତାବାସକୁ ବନ୍ଦ କରିଦେଇଛି। ସ୍ୱିଡେନ୍ ତା'ର ସମସ୍ତ ନାଗରିକଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ଗତକାଲି ପରାମର୍ଶ ଦେଇଥିଲା। ଆଗାମୀ 8 ବର୍ଷ ମଧ୍ୟରେ ଭାରତ 20% ଅଞ୍ଚଳକୁ ଜୈବିକ କୃଷି ଅଧୀନରେ ସାମିଲ କରିବ ବୋଲି ନୀତି ଆୟୋଗ ସଦସ୍ୟ ତଥା ବିଶିଷ୍ଟ କୃଷି ଅର୍ଥନୀତିଜ୍ଞ ପ୍ରଫେସର ରମେଶ ଚାନ୍ଦ କହିଛନ୍ତି। ନୂଆଦିଲ୍ଲୀଠାରେ ଚାଲିଥିବା 32ତମ ଆନ୍ତର୍ଜାତିକ ସମ୍ମିଳନୀରେ ଅଧ୍ୟକ୍ଷତା କରୁଥିବା ପ୍ରଫେସର ଚାନ୍ଦ ଆକାଶବାଣୀ ସମ୍ଭାଦକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ପ୍ରାକୃତିକ ଏବଂ ଜୈବିକ କୃଷିରେ ବିଜ୍ଞାନକୁ ବ୍ୟବହାର କରାଯିବାର ଆବଶ୍ୟକତା ରହିଛି। ଭାରତ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି କଲମ୍ବୋର ପ୍ରେମଦାସ ଷ୍ଟାଡିୟମ୍ଠାରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 2:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଏହି ମ୍ୟାଚ୍କୁ ଜିତି ଭାରତ ସିରିଜ୍ରେ ଆଗୁଆ ରହିବାକୁ ଚେଷ୍ଟା କରିବ। ପ୍ରଥମ ମ୍ୟାଚ୍ଟି ଅମୀମାଂସିତ ଭାବେ ଶେଷ ହୋଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଆଜିଠାରୁ 3 ଦିନିଆ ଫିଜି, ନ୍ୟୁଜିଲାଣ୍ଡ ଏବଂ ତିମୋର୍ଲିସ୍ତେ ଦେଶ ଗସ୍ତ। ହିମାଚଳ ପ୍ରଦେଶର ବର୍ଷା ପ୍ରଭାବିତ ଅଞ୍ଚଳରେ ନିଖୋଜ ଥିବା ଲୋକଙ୍କୁ ଉଦ୍ଧାର କରିବା ଲାଗି ତଲାସୀ ଅଭିଯାନ ଜାରି। ଉତ୍ତରପ୍ରଦେଶରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ। ବାଂଲାଦେଶରେ ସଂରକ୍ଷଣ ବିରୋଧୀ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ। ଏବଂ ଭାରତ ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଆଜି କଲମ୍ବୋଠାରେ ହେବ ଅନୁଷ୍ଠିତ। ସମ୍ବାଦ ଶେଷ ହେଲା।